ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে বিশেষ খুশি। কেবল সে নুহে, আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু জী সুনিশ্চিত ভাবে আপনার সহায় হবে সে আপনার সুরক্ষা প্রদান করবে। আসুন তাহলে প্রভুঙ্কর বাক্য মধ্যে দিয়ে পূর্ব প্রার্থনার সহ প্রভুঙ্ বাক্যর নিকটবর্তী হওয়া। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু এই সুন্দর সময় সুযোগ জীবন্ত বাক্য। প্রভু, তোমার বাক্য মধ্যে দিয়ে তুমি আমার সহিত কথা কুহ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛା ହେତେବେଳେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର, ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର, ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର, ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି ଆନନ୍ଦ ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ଚାରି ପର୍ବର ଦଶ ପଦରୁ ଆରମ୍ଭ କରି ପାଞ୍ଚ ପର୍ବର ଛଅ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଚାରି ପର୍ବର ଦଶ ପଦରେ ଏହିପରି ଲେଖା ଅଛି, ସେମାନେ ପଡ଼ିଲେ ଜଣେ ଆପଣା ସଙ୍ଗୀକି ଉଠାଇବ, ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନଥାଏ ସେ ସନ୍ତାପର ପାତ୍ର। ସଲୋମନ ଆବିଷ୍କାର କରିବାକୁ ପାରିଲେ ଯେ କେବଳ ନିଜ ନିମନ୍ତେ ବଞ୍ଚିବା ପାଇଁ ଚେଷ୍ଟା କରିବାର ଅର୍ଥ ନୁହେଁ ଯେ ଆପଣ ଏକାକୀ ଯାଇପାରିବେ। ଆପଣ ଜଣଙ୍କର ସାହାଯ୍ୟ ଆଶା କରନ୍ତି ଓ ତାହାଙ୍କର ଉପସ୍ଥିତି ମଧ୍ୟ ଚାହାନ୍ତି। ସେଥିପାଇଁ ସେ କହନ୍ତି, ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନଥାଏ ସେ ସନ୍ତାପର ପାତ୍ର। ଦୁର୍ଘଟଣା ସମୟରେ କେହି ଜଣେ ପାଖରେ ଥିବା ଅତି ଉତ୍ତମ ବିଷୟ। ଯାତ୍ରା କରିବା ସମୟରେ କେହି ଜଣେ ସାଙ୍ଗରେ ରହିବା ଭଲ। ଯେଉଁମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ଏକାକୀ ରହନ୍ତି ସେମାନଙ୍କ ନିମନ୍ତେ ଏହା ଏକ ମହାନ ସମସ୍ୟା। ସେମାନଙ୍କ ନିମନ୍ତେ ଜଣଙ୍କର ସହାୟତା ନିତାନ୍ତ ଆବଶ୍ୟକ। ତେଣୁ ଦୁଇ ଜଣ ଏକାକୀ ରହିବା ଭଲ। ଯଦି ଜଣେ ପଡ଼ିଯାଏ ତାହେଲେ ଅନ୍ୟ ଜଣେ ତାହାକୁ ସାହାଯ୍ୟ କରିପାରିବ। ଚାରିପର୍ବର ଏଗାର ପଦରେ ଲେଖା ଅଛି, ଆହୁରି ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ମ ହୁଅନ୍ତି, ମାତ୍ର ଜଣେ କିରୂପେ ଏକାକୀ ଉଷ୍ମ ହୋଇପାରେ। ବାସ୍ତବରେ ଏହା ମଧ୍ୟ ସତ୍ୟ ଯେ ଜଣେ ଥଣ୍ଡା ସମୟରେ ଅନ୍ୟ ଜଣକୁ ଉଷ୍ମତା ଦେଇପାରେ। ବାରପଦରେ ଲେଖା ଅଛି, ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ। ଯଦି ଦୁଇ ଜଣ ସାଥୀ ବୋଲି ଧରାଯାଏ ତାହେଲେ ତୃତୀୟ ଜଣକୁ ଆମେ ଏକ ଦଳ ବୋଲି ଧରିପାରିବା ଓ ବେଳେବେଳେ ଏକ ଦଳରେ ପରିଣତ ହେବା ମଧ୍ୟ ଉତ୍ତମ, ବିଶେଷରେ ଯଦି କେହି ଜଣେ ଆପଣଙ୍କ ବିରୁଦ୍ଧରେ ଆସେ। କିନ୍ତୁ ପ୍ରିୟ ବନ୍ଧୁ, ଜଣେ ଆତ୍ମକୈନ୍ଦ୍ରିକ ଲୋକ ଏହି ଜୀବନରେ ପରିତୃପ୍ତି ପାଇପାରିବ ନାହିଁ। ଆପଣ ଏକାକୀ କାର୍ଯ୍ୟ କରିବା ଦ୍ୱାରା କିଛି ସମୟ ନିମନ୍ତେ ସନ୍ତୋଷ ପାଇବେ, ମାତ୍ର ଶେଷରେ ଆପଣ ବ୍ୟସ୍ତତା ଅନୁଭବ କରିବେ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏକାକୀ ଯିବାକୁ ପସନ୍ଦ କରିବେ ନାହିଁ। ଚାରିପର୍ବର ତେର ପଦରେ ଲେଖା ଅଛି, ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ କରିବାକୁ ଜାଣେ ନାହିଁ ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ ଯୁବା ଲୋକ ଭଲ। ସଲୋମନ ଉଭୟ ଥିଲେ, ସେ ଜଣେ ଜ୍ଞାନୀ ଯୁବା ଥିଲେ ଓ ଅତି ମୂର୍ଖ ରାଜା ଥିଲେ। ଚାରିପର୍ବର ଚଉଦ ପଦରେ ଲେଖା ଅଛି, କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା, ଆହୁରି ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା। ଅଧିକାଂଶ ଲୋକ ଦରିଦ୍ର ହୁଅନ୍ତି ଯେହେତୁ ଦେଶର ଶାସନକଳ ଠିକ୍ ନଥାଏ, ତେଣୁକରି ଲୋକମାନଙ୍କର ତହିଁ ବିରୁଦ୍ଧରେ ପ୍ରତିବାଦ କରିବାର ଅଧିକାର ଅଛି। ଦେଶ ମଧ୍ୟରେ ଯେଉଁ ପ୍ରକାର ଦୁର୍ନୀତି ଦେଖାଦେଇଛି ତଦ୍ୱାରା ଅନେକ ଲୋକ ଦରିଦ୍ରତାର ସୀମାରେଖା ତଳେ ଚାପି ହୋଇ ନିଷ୍ପେଷିତ ହେଉଛନ୍ତି ଓ ଗତବୟସ୍କ ଲୋକମାନେ ମଧ୍ୟ ଏହାଦ୍ୱାରା କ୍ଲେଶଭୋଗ କରୁଅଛନ୍ତି। ପନ୍ଦର ଓ ଷୋହଳ ପଦରେ ଲେଖା ଅଛି, ମୁଁ ସୂର୍ଯ୍ୟ ତଳେ ଗମନକାରୀ ସମସ୍ତ ପ୍ରାଣୀଙ୍କୁ ଦେଖିଲି ଯେ ସେମାନେ ସେହି ଯୁବାର ଯେଉଁ ଦ୍ୱିତୀୟ ବ୍ୟକ୍ତି ଏହାର ସ୍ଥାନରେ ଉଠିଲା ତାହାର ସଙ୍ଗେ ସେ ଯେଉଁମାନଙ୍କର ଅଧ୍ୟକ୍ଷ ହେଲା ସେହି ଲୋକମାନେ ଅସଂଖ୍ୟ, ତଥାପି ଉତ୍ତରକାଳୀନ ଲୋକମାନେ ତାଠାରେ ଆନନ୍ଦ କରିବେ ନାହିଁ। ନିଶ୍ଚୟ ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର। ଏହା ଏକ କୌତୁହଳର ବିଷୟ ଯେ ସଲୋମନ ଦ୍ୱିତୀୟ ସନ୍ତାନ ଥିଲେ, ସେ ବତ୍ସେବାଙ୍କର ଦ୍ୱିତୀୟ ସନ୍ତାନ ଥିଲେ। ଦାଉଦ ଯାହାଙ୍କୁ ତାହାଙ୍କ ପରେ ତାହାଙ୍କ ପଦରେ ରାଜା କରିବା ନିମନ୍ତେ ମନୋନୀତ କରିଥିଲେ ସେ ସେହି ସନ୍ତାନ ନଥିଲେ। ସଲୋମନ ମଧ୍ୟ ଲକ୍ଷ୍ୟ କରିବାକୁ ପାରିଥିଲେ ଯେହେତୁ ଇସହାକ ପ୍ରଥମ ସନ୍ତାନ ନଥିଲେ ଓ ଜାକୁବ ପ୍ରଥମ ସନ୍ତାନ ନଥିଲେ, ତେଣୁ ଦ୍ୱିତୀୟଟିକୁ ପସନ୍ଦ କରିବାରେ ଈଶ୍ୱରଙ୍କର ଏକ ଅଭିମତ ରହିଥିଲା। ଦ୍ୱିତୀୟ ବିଷୟଟିକୁ ଲକ୍ଷ୍ୟ କରିବାକୁ ପାରିବେ ଯେ ଯାହା ପ୍ରଥମେ ଥିଲା ପରେ ତହିଁରେ କିଛିଟା ପରିବର୍ତ୍ତନ ଦେଖାଦେବା ପରି ଜଣାଯାଏ। ଲେଖା ଅଛି, ତଥାପି ଉତ୍ତରକାଳୀନ ଲୋକମାନେ ତାହାଠାରେ ଆନନ୍ଦ କରିବେ ନାହିଁ। ନିଶ୍ଚୟ ଏହା ହିଁ ଅସାର, ବାୟୁର ପଶ୍ଚାଦ୍ଧାବନ ମାତ୍ର। ଜଣେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ବା ରାଜା ତାହାର ସମୟରେ ଅତି ଲୋକପ୍ରିୟ ହୋଇଯାଏ, ମାତ୍ର ସମୟ ଆସେ ଯେତେବେଳେ କି ଲୋକମାନେ ତାହାଙ୍କ ବିଷୟରେ ଆଉ ବିଶେଷ କିଛି ଶୁଣିବାକୁ ପାରନ୍ତି ନାହିଁ କି ତାହାଙ୍କୁ ଭଲ ପାଆନ୍ତି ନାହିଁ। ଏହା ହିଁ ସଲୋମନ ଲକ୍ଷ୍ୟ କରିବାକୁ ପାରିଥିଲେ। ପ୍ରିୟବନ୍ଧୁ, ଏହି ଜଗତରେ କୌଣସି ବିଷୟ ସ୍ଥାୟୀ ନୁହେଁ କି କୌଣସି ବିଷୟ ଆପଣଙ୍କୁ ବାସ୍ତବ ତଥା ଚିରସ୍ଥାୟୀ ଆନନ୍ଦ ଦେଇପାରିବ ନାହିଁ। ମାତ୍ର ସେହି ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ଓ ତାହାଙ୍କୁ ଅନ୍ୱେଷଣ କରିବା ଦ୍ୱାରା ଆପଣ ତାହାଙ୍କ ମଧ୍ୟ ଦେଇ ବାସ୍ତବ ଆନନ୍ଦ ତଥା ପରିତୃପ୍ତି ଲାଭ କରିପାରିବେ। ସେ ହିଁ କେବଳ ସୁଖରେ ଦୁଃଖରେ, ସମ୍ପଦରେ ବିପଦରେ, ସୁସ୍ଥତାରେ ବା ଅସୁସ୍ଥତାରେ, ଏପରିକି ଜୀବନରେ ସର୍ବାବସ୍ଥାରେ ଆପଣଙ୍କର ସହାୟ ହେବେ। ଆସନ୍ତୁ ଏହାପରେ ଉପଦେଶକ ପାଞ୍ଚ ପର୍ବ ମଧ୍ୟକୁ ଯିବା। ଏହି ପାଞ୍ଚ ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ସଲୋମନ ଆଉ ଏକ ମାଧ୍ୟମରେ ପରିତୃପ୍ତି ଲାଭ କରିବାକୁ ଚାହାନ୍ତି, ଆଉ ତାହା ହେଉଛି ଧର୍ମ। ସେ ଧର୍ମରେ ପରିତୃପ୍ତି ପାଇବାକୁ ଚେଷ୍ଟା କରନ୍ତି ଓ ସେ ତହିଁରେ ମଧ୍ୟ ପାଇପାରନ୍ତି ନାହିଁ। ପ୍ରିୟ ବନ୍ଧୁ, ଆପଣ ଧର୍ମ ପରିବର୍ତ୍ତନ କରିବା ଦ୍ୱାରା ବାସ୍ତବ ତୃପ୍ତି ଲାଭ କରିପାରିବେ ନାହିଁ। ମାତ୍ର ଆପଣଙ୍କର ସ୍ୱଭାବ ବା ପ୍ରକୃତିର ପରିବର୍ତ୍ତନ ଦ୍ୱାରା ଆପଣ ବାସ୍ତବ ତୃପ୍ତି ପାଇପାରିବେ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଧର୍ମ ପରିବର୍ତ୍ତନ ବା ପ୍ରତିଷ୍ଠା କରିବା ନିମନ୍ତେ ଆସିନଥିଲେ, ମାତ୍ର ବାସ୍ତବ ହୃଦୟ ବା ସ୍ୱଭାବର ପରିବର୍ତ୍ତନ ନିମନ୍ତେ ଆସି ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ। ସେ ମନୁଷ୍ୟର ମନ ପରିବର୍ତ୍ତନ କରିବା ନିମନ୍ତେ ଆସିଥିଲେ, ମାତ୍ର ଧର୍ମ ପରିବର୍ତ୍ତନ ନୁହେଁ। ସେ ଏହି ଜଗତରେ କୌଣସି ଧର୍ମ ପ୍ରତିଷ୍ଠା କରିନଥିଲେ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଥିଲେ, ଯେପରି ସେମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ପ୍ରିୟ ବନ୍ଧୁ, ଧର୍ମ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ, ମାତ୍ର ଖ୍ରୀଷ୍ଟ ଆପଣଙ୍କୁ ଉଦ୍ଧାର କରିପାରିବେ, ଆଉ ତାହା କେବଳ ବିଶ୍ୱାସ ଦ୍ୱାରା। ତେଣୁ ଆସନ୍ତୁ ଦେଖିବା ସଲୋମନଙ୍କର ଧର୍ମ ମଧ୍ୟ ଦେଇ ପରିତୃପ୍ତି ଅନ୍ୱେଷଣର ଅନୁଭୂତି କିପରି ଥିଲା। ବର୍ତ୍ତମାନ ସଲୋମନ କ'ଣ କହନ୍ତି ତାହା ମନ ଦେଇ ଶୁଣନ୍ତୁ। ପାଞ୍ଚ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବାବେଳେ ସାବଧାନରେ ଆପଣା ଚରଣ ରଖ, କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶରଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ, ଯେଣୁ ସେମାନେ ମନ୍ଦକର୍ମ କରନ୍ତି ବୋଲି ଜାଣନ୍ତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ସଲୋମନ ବାହିକ ରୀତିନୀତି ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି ଓ ବାହିକ ଧର୍ମକର୍ମ ଦ୍ୱାରା ଆତ୍ମସନ୍ତୋଷ ଲାଭ କରିବାକୁ ଚାହାନ୍ତି। ସଲୋମନ ଧାର୍ମିକ ହେବାକୁ ଚେଷ୍ଟା କଲେ, ସେ ମନ୍ଦିର ପର୍ଯ୍ୟନ୍ତ କଲେ, ମାତ୍ର ସେ ସତର୍କ କରାଇ କହନ୍ତି ଯେତେଦୂର ସମ୍ଭବ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କର, ନିଜର ମୁଖ ବନ୍ଦ କର ଓ କିଛି କଥା କୁହ ନାହିଁ, ଯାଅ ଓ ବସ, ମାତ୍ର ନିଜର ମଙ୍ଗଳ ସକାଶେ କୌଣସି ବିଷୟରେ ନିଜକୁ ସମର୍ପଣ କର ନାହିଁ। ପାଞ୍ଚ ପର୍ବର ଦୁଇ ପଦରେ ଲେଖା ଅଛି, ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ, କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ, ଏତୁ ତୁମ୍ଭର କଥା ଅଳ୍ପ ହେଉ। ସେ ସଚେତନ କରାଇ ଦେଉଛନ୍ତି ଭାବପ୍ରବଣତା ବଶତଃ କୌଣସି ନିଷ୍ପତ୍ତି ନିଅ ନାହିଁ, ସିନେମା ପରଦା ସମ୍ମୁଖରେ କ୍ରନ୍ଦନ କର, ମାତ୍ର ମଣ୍ଡଳୀ ବା ଗୀର୍ଜାଗୃହରେ ତାହା କର ନାହିଁ, ଲିଖିତ ଆକାରରେ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହାକୁ ଏକ ଧର୍ମରେ ପରିଣତ କର, ବାହିକ ନୀତିନିୟମକୁ ଅନୁସରଣ କର, ମାତ୍ର ବାସ୍ତବତାକୁ ଉପେକ୍ଷା କର। ପ୍ରିୟ ବନ୍ଧୁ, ସଲୋମନ କେବଳ ଜଣେ ନଥିଲେ ଯେ କି ବାହିକ ନୀତିନିୟମ ମଧ୍ୟ ଦେଇ ଆତ୍ମସନ୍ତୋଷ ଲାଭ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ଆଜି ମଧ୍ୟ ଅନେକ ଲୋକ ଅଛନ୍ତି, ଏହିପରି ଆମମାନଙ୍କର ମଣ୍ଡଳୀ ମଧ୍ୟରେ ଅଛନ୍ତି, ଯେଉଁମାନେ କି ବାହିକ ଧର୍ମକର୍ମ ଦ୍ୱାରା ସୁଖ୍ୟାତି ପ୍ରାପ୍ତ ହେବା ପାଇଁ ଚାହାନ୍ତି। ସେମାନେ କେବେହେଲେ ନିଜକୁ ସାମିଲ କରନ୍ତି ନାହିଁ, ସେମାନେ କେବଳ ବାହିକ ନୀତି ନିୟମକୁ ଧରି ରଖନ୍ତି, ମାତ୍ର ବାସ୍ତବତାକୁ ଉପେକ୍ଷା କରନ୍ତି। ପ୍ରିୟ ବନ୍ଧୁ, ଆମ୍ଭେମାନେ ବାହିକ ନୀତି ନିୟମକୁ ପାଳନ କରିବା ଦ୍ୱାରା କେବେହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ, କାରଣ ଆମମାନେ ଦୁର୍ବଳ ମନୁଷ୍ୟ, ଆମମାନେ ବାହିକ ନୀତି ନିୟମକୁ ପୂରାପୂରି ପାଳନ କରିପାରିବା ନାହିଁ। ତାଛଡ଼ା ଈଶ୍ୱର ମଧ୍ୟ ଆମମାନଙ୍କର ବାହିକ ବିଷୟକୁ ଦେଖନ୍ତି ନାହିଁ, ମାତ୍ର ସେ ଆମମାନଙ୍କର ଆନ୍ତରିକ ପୁରୁଷକୁ ଦେଖନ୍ତି, ସେ ଆମମାନଙ୍କର ଅନ୍ତର ଦେଖନ୍ତି। ଆଜି ଅନେକ ଲୋକ ଅନ୍ୟାୟ ଅଧର୍ମ କରନ୍ତି, ମାତ୍ର ଈଶ୍ୱରଙ୍କ ନିକଟରେ ବିଭିନ୍ନ ପ୍ରକାର ନୈବେଦ୍ୟ ଉତ୍ସର୍ଗ କରନ୍ତି, ଅନ୍ୟାୟରେ ଅର୍ଥ ଉପାର୍ଜନ କରନ୍ତି, ମାତ୍ର ସେହି ଅର୍ଥରୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କିଛି ଦେଇଦିଅନ୍ତି। ତାହେଲେ ଚିନ୍ତା କରନ୍ତୁ, ଈଶ୍ୱର କ'ଣ ସେଥିରେ ସନ୍ତୁଷ୍ଟ? କେବେହେଲେ ନୁହେଁ। ଆମମାନଙ୍କର ବାହିକ ରୀତିନୀତି ଦ୍ୱାରା ବା ନୀତି ନିୟମ ଦ୍ୱାରା ଆମମାନେ କେବେହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ, ଈଶ୍ୱର ତାହା ଆମମାନଙ୍କ ଜୀବନରୁ ଚାହାନ୍ତି ନାହିଁ। ଆମମାନଙ୍କର ହୃଦୟ ଯଦି କଳୁଷିତ, ଆମେ ବାହିକ ନୀତି ନିୟମ ପାଳନ କରିଦେଲେ କ'ଣ ହେବ? ଆମମାନଙ୍କର ଅନ୍ତରସ୍ଥ ପୁରୁଷ ତ କଳୁଷିତ, ଅପବିତ୍ର, ଅଶୁଚି, ସମସ୍ତ ପ୍ରକାର ପାପ ଏବଂ କଳୁଷିତାରେ ପରିପୂର୍ଣ୍ଣ। ଈଶ୍ୱର କ'ଣ ଆମମାନଙ୍କର ବାହିକ ରୂପକୁ ଦେଖନ୍ତି? ନୁହେଁ, ଈଶ୍ୱର ଆମମାନଙ୍କର ଆନ୍ତରିକ ବିଷୟକୁ ଦେଖନ୍ତି, ଆମମାନଙ୍କର ଅନ୍ତରକୁ ଦେଖନ୍ତି। ମୋ ମନରେ ଯଦି ସରଳତା ନାହିଁ, ତାହେଲେ ମୁଁ କିପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବି? ମୋର ଅନ୍ତରରେ ଯଦି ଈଶ୍ୱରଙ୍କ ପ୍ରତି ଭୟ, ଭକ୍ତି, ଆନ୍ତରିକତା, ପ୍ରେମ ନାହିଁ, ତାହେଲେ ମୁଁ କିପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବି? ଦେଖନ୍ତୁ, ଆପଣଙ୍କର ପୁଅ ବା ଝିଅ ବା ସାନ ଭାଇ ବା ଭଉଣୀ ଯଦି ଆପଣଙ୍କର ଅବାଧ୍ୟ ହୁଅନ୍ତି, ମାତ୍ର ଅପରପକ୍ଷରେ ଆପଣଙ୍କୁ ସମ୍ମାନ ଦେଖାନ୍ତି, ତାହେଲେ ଆପଣ କେବେହେଲେ ତହିଁରେ ସନ୍ତୁଷ୍ଟ ହେବେ? ଆପଣ ଚାହିଁବେ ଯେପରି ଆପଣଙ୍କର ପୁଅ ବା ଝିଅ ବା ସାନ ଭଉଣୀ ବା ବଡ଼ ଭାଇ ଭଉଣୀ ଆପଣଙ୍କର ବାଧ୍ୟ ହୁଅନ୍ତୁ ବୋଲି? ଯଦି ତାହା ନାହିଁ, ତାହେଲେ କେବେ ହେଲେ ଆପଣ ତହିଁରେ ସନ୍ତୁଷ୍ଟ ହେବେ ନାହିଁ। ଠିକ୍ ସେହି ପ୍ରକାର ଈଶ୍ୱର ଆମମାନଙ୍କ ଜୀବନରୁ ବାଧ୍ୟତା ଚାହାନ୍ତି, ବିଶ୍ୱାସ ଚାହାନ୍ତି। ସେ ଜାଣନ୍ତି ଆମମାନଙ୍କ ଦୁର୍ବଳତା, କିନ୍ତୁ ତଥାପି ସେ ଚାହାନ୍ତି ଯେପରି ଆମମାନେ ନିଜର ଦୁର୍ବଳତାକୁ ସ୍ୱୀକାର କରୁ। ସେ ଜାଣନ୍ତି ଆମମାନେ ଅବାଧ୍ୟ ମନୁଷ୍ୟ, ତଥାପି ସେ ଚାହାନ୍ତି ଯେପରି ଆମମାନେ ତାହା ସ୍ୱୀକାର କରୁ, କ୍ଷମା ମାଗୁ। ଆଉ ସେ କ୍ଷେତ୍ରରେ ଯଦି ଆମମାନେ ବାହିକ ନୀତି ନିୟମକୁ ପାଳନ କରିବା ମାତ୍ର ଆମମାନଙ୍କର ଅନ୍ତଃକରଣ ଠିକ୍ ନଥିବ, ତାହେଲେ ତାହା କେବେ ହେଲେ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣଯୋଗ୍ୟ ନୁହେଁ, ଈଶ୍ୱର ତାହା ଘୃଣା କରନ୍ତି। ସେଥିପାଇଁ ବାକ୍ୟରେ ଲେଖା ଅଛି, ଆମମାନଙ୍କର ସମସ୍ତ ଧର୍ମକର୍ମ ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ। ତାହେଲେ ଆପଣ କ'ଣ ଦେଇ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବେ? କିଛି ନୁହେଁ, ଆମମାନଙ୍କ ପାଖରେ କିଛି ନାହିଁ। ତେଣୁ ଆସନ୍ତୁ ଆମମାନେ ଯେପରି ଆନ୍ତରିକ ପୁରୁଷରେ ପରିବର୍ତ୍ତିତ ହେଉ, ଆମମାନଙ୍କର ଅନ୍ତର ଯେପରି ନିର୍ମଳ ହୁଏ, ଆମମାନଙ୍କର ଅନ୍ତର ଯେପରି ସରଳ ହୁଏ, ସେଥିପାଇଁ ଆମମାନେ ସଦାସର୍ବଦା ସେହି ବିଷୟ ପ୍ରତି ଦୃଷ୍ଟି ଦେବା। ପାଞ୍ଚ ପର୍ବର ତିନି ପଦରେ ଲେଖା ଅଛି, କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ, ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ। ମଣ୍ଡଳୀ ମଧ୍ୟରେ ଅନେକ କିଛି ବିଷୟ କୁହାଯାଏ ଯାହାକି କୁହାଯିବା ଉଚିତ ନୁହେଁ। ପାଞ୍ଚ ପର୍ବର ଚାରିପଦରେ ଲେଖା ଅଛି, ତୁମେ ପରମେଶ୍ୱରଙ୍କ ନିକଟରେ ମାନତ କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ, କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ମାନତ କର ତାହା ପରିଶୋଧ କର। ଯେପର୍ଯ୍ୟନ୍ତ ଆପଣ ବାସ୍ତବରେ ଈଶ୍ୱରଙ୍କ ସହିତ ଯୋଗାଯୋଗ ରଖିନାହାନ୍ତି, ସେପର୍ଯ୍ୟନ୍ତ କୌଣସି ଡାକରାରେ ଆଗବଢ଼ି ଯାଆନ୍ତୁ ନାହିଁ। ଲେଖା ଅଛି, ତୁମେ ପରମେଶ୍ୱରଙ୍କ ନିକଟରେ ମାନତ କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ତୁମ୍ଭର ମାନତକୁ ଭାଙ୍ଗ ନାହିଁ, ବିଶେଷରେ ଈଶ୍ୱରଙ୍କ ପ୍ରତି ସେପରି କର ନାହିଁ। ଆପଣ ଈଶ୍ୱରଙ୍କ ପ୍ରତି ମାନତ କରି ତାହା ପୂର୍ଣ୍ଣ ନ କରି ତାହାଙ୍କ ସହିତ ଏକ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଆଶା କରନ୍ତୁ ନାହିଁ। ଏପରି ଅନେକ ଧାର୍ମିକ ବଚନ ଓ ଧାର୍ମିକ ପ୍ରତିଜ୍ଞାମାନ ନିରର୍ଥକ, କାରଣ ଏହା କେବେ ହେଲେ କାର୍ଯ୍ୟକାରୀ ହୁଏ ନାହିଁ। ଆପଣ ଜାଣନ୍ତି, ଏହି ମାନତ କରିବା ନେଇ ଈଶ୍ୱର ଏକ ବ୍ୟବସ୍ଥା ପ୍ରଦାନ କରିଅଛନ୍ତି। ଆପଣ ଲେବୀୟ ପୁସ୍ତକ 37 ପର୍ବରେ ତାହା ଲକ୍ଷ୍ୟ କରିବାକୁ ପାରିବେ। ପ୍ରିୟ ବନ୍ଧୁ, ଆପଣ ଈଶ୍ୱରଙ୍କ ନିକଟରେ ଯେତେବେଳେ ମାନତ କରନ୍ତି, ଆପଣ ଭଲଭାବେ ଜାଣି ରଖିବା ଉଚିତ ଯେ ଆପଣ କ'ଣ ମାନତ କରନ୍ତି, କାରଣ ଈଶ୍ୱର ଚାହାନ୍ତି ଆପଣ ଯେପରି ତାହା ପୂର୍ଣ୍ଣ କରନ୍ତି। କିନ୍ତୁ ଆଜି ଅନେକ ଏହିପରି ମାନତ କରି ଈଶ୍ୱରଙ୍କଠାରୁ ଦୂରକୁ ଚାଲିଯାଇଛନ୍ତି, କାରଣ ସେମାନେ ଈଶ୍ୱରଙ୍କ ନିକଟରେ ଯାହା ମାନତ କଲେ ତହିଁର ଗୁରୁତ୍ୱପୂର୍ଣ୍ଣତାକୁ ସେମାନେ ବୁଝିପାରିନଥିଲେ। ଆପଣ ଯେତେବେଳେ ଈଶ୍ୱରଙ୍କ ସହିତ ବ୍ୟବହାର କରନ୍ତି, ଏହା ଏକ ଧାର୍ମିକ ଉତ୍ସବ ନୁହେଁ। ଆପଣ ଜଣେ ବ୍ୟକ୍ତିଙ୍କ ସହିତ ବ୍ୟବହାର କରନ୍ତି ଯିଏକି ଆପଣଙ୍କର କଥା ଶୁଣନ୍ତି ଓ ଆପଣ ଯେପରି ଆପଣଙ୍କର ମାନତ ପୂର୍ଣ୍ଣ କରନ୍ତି, ଏହା ସେ ଚାହାନ୍ତି। କିନ୍ତୁ ଆଜି ଆମମାନେ ଈଶ୍ୱରଙ୍କ ନିକଟରେ ଯାହା ମାନତ କରୁ, ତାହା ପୂରଣ କରିପାରିନଥାଉ। ଉଦାହରଣ ସ୍ୱରୂପ ଦେଖନ୍ତୁ, ଅନେକ ପରିବାରରେ ମୁଁ ଦେଖେ ବାପା ମା'ମାନେ ପିଲାମାନଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଥାନ୍ତି ଯେ ମୋର ପୁଅ ବା ମୋର ଝିଅ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିବ, ପ୍ରଭୁଙ୍କର ସେବକ ହେବ। ମାତ୍ର ଯେତେବେଳେ ପୁଅ ବା ଝିଅ ଭଲ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରନ୍ତି, ସେତେବେଳେ ବାପା ମା'ମାନେ ସେମାନଙ୍କର ନିଷ୍ପତ୍ତି ବଦଳାଇ ଦେଇଥାନ୍ତି। ସେମାନେ ପୁଅ ଝିଅମାନଙ୍କୁ ଡାକ୍ତରୀ ପଢ଼ାଇବା ପାଇଁ ବା ଇଞ୍ଜିନିୟରିଂ କରିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି, ଆଉ ତଦ୍ୱାରା ସେମାନେ ଈଶ୍ୱରଙ୍କ ନିକଟରେ ଯେଉଁ ମାନତ କରିଥାନ୍ତି ତାହା ସେମାନେ ଭାଙ୍ଗି ଦିଅନ୍ତି, ସଫଳ କରିପାରନ୍ତି ନାହିଁ। ଏବଂ ଅନେକ କ୍ଷେତ୍ରରେ ମଧ୍ୟ ଦେଖାଯାଏ ଯେ ଯଦି ପିଲାମାନେ ଭଲ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିଲେ ନାହିଁ, ସେମାନଙ୍କୁ କୌଣସି କାର୍ଯ୍ୟ ମିଳୁନାହିଁ, ସେତେବେଳେ ସେମାନେ କ'ଣ କରନ୍ତି ନା ସେମାନଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚର କରିଦିଅନ୍ତି, ମୋର ପୁଅ ବା ଝିଅ ପ୍ରଭୁଙ୍କର ସେବା କାର୍ଯ୍ୟ କରିବ। କିନ୍ତୁ ଏପରି କରିବା ଠିକ୍ ନାହିଁ। ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ମାନତ କରୁ, ଆମମାନେ ତାହା ପୂର୍ଣ୍ଣ କରିବା ଉଚିତ, ଏବଂ ଆମମାନେ ଉତ୍ତମ ବିଷୟ ପ୍ରଭୁଙ୍କ ନିକଟରେ ମାନତ କରିବା ଉଚିତ। ତେଣୁକରି ଆଜି ଆମମାନେ ସେ ବିଷୟ ନେଇ ଚିନ୍ତା କରୁ ଯେ ଆମେ ଈଶ୍ୱରଙ୍କ ନିକଟରେ ଯେଉଁ ସମସ୍ତ ବିଷୟ କରିବା ପାଇଁ ମାନତ କରୁ, ଆମମାନେ ତାହା କ'ଣ ପୂର୍ଣ୍ଣ କରିପାରୁ। ଅନେକ ଅଛନ୍ତି ପ୍ରତ୍ୟେକ ଦିନ ପ୍ରଭୁଙ୍କର ବାକ୍ୟ ପଢ଼ିବା ପାଇଁ ଗୋଟିଏ ଶପଥ ନେଇଥାନ୍ତି, ପ୍ରଭୁଙ୍କ ନିମନ୍ତେ କିଛି ବିଷୟ ଦାନ କରିବା ପାଇଁ ମଧ୍ୟ ସେମାନେ ମାନତ କରିଥାନ୍ତି, କିନ୍ତୁ ସେମାନେ ତାହା କରିପାରନ୍ତି ନାହିଁ। ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ବିଷୟ ନେଇ ମାନତ କରୁ, ଆମମାନେ ସେଥିପାଇଁ ସତର୍କ ହେବା ଉଚିତ, ତାହାକୁ ଆମେ ପୂର୍ଣ୍ଣ କରିବା ଉଚିତ। କିନ୍ତୁ ଆମମାନେ ତହିଁରେ ଖିଲାପ କରିବା ଉଚିତ ନୁହେଁ, ତାହା କଲେ ଆମେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଉ। ଆମମାନେ ଈଶ୍ୱରଙ୍କୁ ଭଣ୍ଡାଉ, ମାତ୍ର ଈଶ୍ୱର ଭଣ୍ଡା ଯାଆନ୍ତି ନାହିଁ। ତେଣୁ ଆମମାନେ ସେଥିପାଇଁ ସତର୍କ ହେବା, ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ମାନତ କରୁ ତାହା ପୂର୍ଣ୍ଣ କରିବା ନିମନ୍ତେ ଯତ୍ନବାନ ହେବା। ଏହାପରେ ପାଞ୍ଚ ପର୍ବର 5 ଓ 6 ପଦରେ ଲେଖା ଅଛି, ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ, ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ, କିଓବା ଏହା ଭ୍ରମ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ, କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୋଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ। ଈଶ୍ୱରଙ୍କ ପ୍ରତି ମାନତ କରିବା ପରେ ଆମେମାନେ କହିବା ଉଚିତ ନୁହେଁ, ଏହା ଭୁଲ ହୋଇଗଲା, ମୁଁ ଏପରି କରିବାର ଉଚିତ ନଥିଲା, ମୁଁ ଏହାକୁ ଭଲଭାବେ ବୁଝିପାରିଲି ନାହିଁ। ପ୍ରିୟ ବନ୍ଧୁ, ଆମେ ଏକ ଜୀବନ୍ତ ଈଶ୍ୱରଙ୍କ ସହିତ ବ୍ୟବହାର କରୁଅଛୁ, ଯାହା ଜଣାଯାଏ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏହା ଜାଣନ୍ତି ନାହିଁ, ଫଳତଃ ସେମାନେ ଈଶ୍ୱରଙ୍କ ବିଷୟ ସବୁର ପରିସରର ବାହାରେ ଛିଡ଼ା ହୁଅନ୍ତି। ଈଶ୍ୱର ହେଉଛନ୍ତି ବାସ୍ତବ ଓ ଆମେ ଆମର ବ୍ୟବହାରରେ ତାହାଙ୍କ ସହିତ ଅତି ସତର୍କତାର ସହିତ ବ୍ୟବହାର କରିବା ଆବଶ୍ୟକ। ଆଜି ଯେତେବେଳେ ଆମମାନେ ମନୁଷ୍ୟ ନିକଟରେ କୌଣସି ବିଷୟ ପ୍ରତିଜ୍ଞା କରୁ, ଆମମାନେ ତାହା ରକ୍ଷା କରିବା ପାଇଁ ବିଶେଷ ଯତ୍ନବାନ ହେଉ। କିନ୍ତୁ ଅନେକ ସମୟରେ କ'ଣ ହୁଏ, ଆମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯାହା କିଛି ମାନତ କରୁ, ଆମେ ଏହାକୁ ବହୁତ ହାଲୁକା ଭାବେ ନେଉ। ହଁ, ଈଶ୍ୱରଙ୍କ ନିକଟରେ ମାନତ କରିଛି ତ, ଯଦି ନ କରିପାରୁଛି ଈଶ୍ୱର ମୋତେ କ୍ଷମା ଦେଇଦେବେନି, ମୁଁ କ୍ଷମା ମାଗିନେବି। ଏପ୍ରକାର ମଧ୍ୟ ଆମମାନେ ଚିନ୍ତାଧାରା ନେଉ, କିନ୍ତୁ ଆମମାନେ ସେ ବିଷୟରେ ବିଶେଷ ସତର୍କ ହେବା ଉଚିତ। ଆମମାନେ ମାନତ କରିବା ପୂର୍ବରୁ ସତର୍କତାର ସହିତ ମାନତ କରିବା ଉଚିତ, ଏବଂ ଆମମାନେ ଯାହା କିଛି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରୁ ତାହାକୁ ପୂର୍ଣ୍ଣ କରିବା ଉଚିତ। କିନ୍ତୁ ଯଦି ଆମେ ମାନତ କରି ତାହା ପୂର୍ଣ୍ଣ ନ କରୁ, ତାହେଲେ ଆମମାନେ ଈଶ୍ୱରଙ୍କ ଦ୍ୱାରା ନିଶ୍ଚିତ ଭାବେ ବିଚାରିତ ହେବା। ପ୍ରିୟ ବନ୍ଧୁ, ଆଜି ଆମମାନେ ପ୍ରଭୁଙ୍କ ନିକଟରେ ଯାହା କିଛି ମାନତ କରୁ, ହେଇପାରେ ଆମମାନଙ୍କର ସମୟରେ ନେଇକି ମାନତ କରୁ, ବା ଆମମାନଙ୍କର ଧନକୁ ନେଇକି ମାନତ କରୁ, ବା ଆମମାନଙ୍କର ପ୍ରାର୍ଥନାଶୀଳ ଜୀବନ ନେଇ ଆମମାନେ ପ୍ରଭୁଙ୍କ ନିକଟରେ ପ୍ରତିଜ୍ଞା କରୁ, ବା ଆମମାନଙ୍କର ବାଇବଲ ଅଧ୍ୟୟନ ନେଇ ପ୍ରଭୁଙ୍କ ନିକଟରେ ପ୍ରତିଜ୍ଞା କରୁ। କିନ୍ତୁ ଆମେ ଯାହା କିଛି ପ୍ରତିଜ୍ଞା କରୁ ବା ମାନତ କରୁ, ଆମମାନେ ତାହାକୁ ପୂର୍ଣ୍ଣ କରିବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, ODIA TTB@radio882.com। তেবে আজি পাই এইখানে রাখুছু, নমস্কার।